26 ରାଜା ସୈଦ୍ରକ ମୈଶ୍ରକ ଓ ଅବେଦନକୁ ଡକାଇଲେ। ସେ ସେମାନଙ୍କୁ କହିଲେ, ଯଦି ଏ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ ନ କର, ଅଗ୍ନିକୂପରେ ପକାଯିବ, ତହିଁରେ କେଉଁ ଈଶ୍ୱର ତୁମ୍ଭକୁ ରକ୍ଷା କରିବ? ସେମାନେ ଉତ୍ତର ଦେଇ କହିଲେ, ଆମେ ଯେଉଁ ଈଶ୍ୱରଙ୍କୁ ସେବା କରୁ ସେ ଆମକୁ ରକ୍ଷା କରିବେ। ଯଦି ସେ ରକ୍ଷା ନ କରନ୍ତି, ତଥାପି ଆମେ ଏ ପ୍ରତିମାକୁ ପ୍ରଣାମ କରିବୁ ନାହିଁ। ତେଣୁ ଏହି ତିନି ଜଣଙ୍କୁ ଅଗ୍ନିକୂପରେ ପକାଗଲେ। ରାଜା ଉଚ୍ଚସ୍ୱର କରି କହିଲେ, ଦେଖ, ମୁଁ ଚାରି ଜଣଙ୍କୁ ସେ ଅଗ୍ନି ମଧ୍ୟରେ ଚାଲୁଥିବାର ଦେଖୁଅଛି। ସେ ଚତୁର୍ଥ ଲୋକ ଦେବପୁତ୍ର ପରି ଦେଖାଯାଉଛି। ତହିଁରେ ସେ ତିନି ଜଣ ଅଗ୍ନିକୂପରୁ ବାହାରିଲେ, ପୁଣି ଅଗ୍ନି ସେମାନଙ୍କୁ ଅଳ୍ପ ମଧ୍ୟ କ୍ଷତି କରିନାହିଁ। ରାଜା କହିଲେ, ସୈଦ୍ରକ ମୈଶକ ଓ ଅବେଦନଗର ଈଶ୍ୱର ଆପଣା ଦୂତ ପଠାଇ ତାଙ୍କ ଦାସମାନଙ୍କୁ ରକ୍ଷା କଲେ, କୌଣସି ଦେବତା ସେପରି ଉଦ୍ଧାର କରିପାରିବେ ନାହିଁ।